ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଚାଷୀମାନଙ୍କ ରାୟ ବଢ଼ାବାର ଆଉ ଖାଦ୍ୟ ସୁରକ୍ଷାକେ ସୁନିଶ୍ଚିତ କରିବାର ଲାଗି କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ଗଲାକାଲ ବସିଥିବାର କ୍ୟାବିନେଟ୍ ବୈଠକଟି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆର୍ କୃଷି ଉନ୍ନତି ଯୋଜନାକେ ଅନୁମୋଦନ ମିଳିଛି। ଏହି ଦୁଇ ଯୋଜନା ଲାଗି ସରକାର 1,01,321 କୋଟି ଟଙ୍କା ଖର୍ଚ୍ଚ କରିବେ। କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ 5ଟା ଭାଷାକେ ଶାସ୍ତ୍ରୀୟ ମାନ୍ୟତା ଦିଆଯିବାର ପ୍ରସ୍ତାବକେ ଅନୁମୋଦନ କରିଛି। ଭାଷା ଭିତରେ ମରାଠୀ, ପାଲି, ପ୍ରାକୃତି, ଅହମିଆ ଓ ବଙ୍ଗଳା ଭାଷା ରହିଛି। ଶାସ୍ତ୍ରୀୟ ମାନ୍ୟତା ମିଳିଲେ ସବୁ ଭାଷାର ପ୍ରସାର ଓ ସଂରକ୍ଷଣ ଲାଗି ପଦକ୍ଷେପ ନିଆଯିବା। ଆଗରୁ ଓଡ଼ିଶା ସହିତ 6ଟା ଭାଷାକେ ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ବେଳେ ଏହି ସଂଖ୍ୟା ଏଛେନ୍ 11କେ ପହଞ୍ଚିଛି। ସେନ୍ତା କ୍ୟାବିନେଟ୍ର ଅଲଗା ନିଷ୍ପତ୍ତି ଅନୁସାରେ ଏବା ପାର୍ବଣ ଲାଗି ରେଲ୍ କର୍ମଚାରୀଙ୍କୁ 78 ଦିନର ବୋନସ ଦିଆଯିବା। ଏହି ନିଷ୍ପତ୍ତି ଲାଗି ରେଳବାଇ 12 ଲକ୍ଷ କର୍ମଚାରୀ ଲାଭ ପାଇବେ। ଦଶହରା ଆର୍ ଦିଆଲି ଛୁଟି ଆଗନୁ ଏହି ଟଙ୍କା ଦିଆଯିବା। ଏଥିଲାଗି ସରକାର 2,029 କୋଟି ଟଙ୍କାର ମଞ୍ଜୁରୀ କରିଛନ୍। ଉଦ୍ୟୋଗପତିମାନଙ୍କୁ ଓଡ଼ିଶାର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରଟି ବିନିଯୋଗ ଲାଗି ଆମନ୍ତ୍ରଣ କରାଯାଇଛି। ଶିଳ୍ପ ଅନୁକୂଳ ନୀତି ଲାଗି ଶିଳ୍ପପତିମାନେ ଓଡ଼ିଶାର ପୁଞ୍ଜି ବିନିଯୋଗ ଲାଗି ଇଚ୍ଛା କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ନୂଆଦିଲ୍ଲୀନ ଗଲାକେଳ ଶିଳ୍ପପତିମାନଙ୍କ ସାଙ୍ଗେ ବୈଠକ ଉତ୍ତରୁ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରୋଡ୍ ଶୋ ଲାଗି 400 ଜଣଙ୍କୁ ନିୟୁକ୍ତା ଦିଆଯାଇଥିଲା, ହେଲେ 600 ଉଦ୍ୟୋଗପତି ଏଥି ଯୋଗ ଦେଇଥିଲେ। ଏବା ଦିନେ 5,00,000 କୋଟିରୁ ଅଧିକ ଟଙ୍କା ଓଡ଼ିଶାର ନିଶ୍ଚିତ ବିନିଯୋଗ ହେବା ବୋଲି ବିଶ୍ୱାସ ରହିଥିବାର ମୁଖ୍ୟମନ୍ତ୍ରୀ କହିଛନ୍। ଏବା 9 ତାରିଖ ଦିନ ସୁଭଦ୍ରା ଯୋଜନାର 1ଲା କିସ୍ତିର 2 ନମ୍ବର କ୍ଷେପ ଟଙ୍କା ମିଳିବା ବୋଲି ଉନ୍ନୟନ କମିଶନର ଅନୁପ ଗର୍ଗ କହିଛନ୍। ଏତାର ଆଗନୁ ଏବା 6 ତାରିଖ ତକ ସବୁ କାମ ସାରବାର କେ ଶ୍ରୀମତୀ ଗର୍ଗ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏବତକ ସୁଭଦ୍ରା ଯୋଜନାଥି 98 ଲକ୍ଷ ହିତାଧିକାରୀ ପଞ୍ଜୀକରଣ କରିଛନ୍। ସିଆଡ଼େ ଏବା ବଛର 8 ମାର୍ଚ୍ଚ ଆଗନୁ ସବୁ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିବା ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାର 18 ନମ୍ବର କିସ୍ତି ଆବାକେଲ ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀମାନଙ୍କୁ ପିଏମ୍ କିଷାନ ସାହସ ଟଙ୍କା ବାଣ୍ଟିବେ। ଏଥିଲାଗି ଫି ଜିଲ୍ଲା ସ୍ତରର ଚାଷୀମାନଙ୍କର ଉପସ୍ଥିତି କାର୍ଯ୍ୟକ୍ରମମାନ କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍। ଇନୁ ଜନି ଦିଆଯାଇପାରେ ଯେ କେନ୍ଦ୍ର ସରକାରଙ୍କ ତରଫରୁ 2019 ମସିହା ଫେବୃୟାରୀ 24 ତାରିଖରୁ ପିଏମ୍ କିଷାନ ଯୋଜନା ମୂଲ ହୋଇଥିଲା। ଏହି ଯୋଜନାଥି ଫି ବଛର 3ଟା କିସ୍ତି ଚାଷୀମାନଙ୍କୁ 6,000 ଟଙ୍କା ଦିଆଯାଉଛି। ଫି ବଛର ବା ଗିରି ବଛର ଭିଲ୍ କୃଷି ଯନ୍ତ୍ରପାତି ମେଳା ଆଞ୍ଚଳିକ ସ୍ତରତି ହେବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍। ଭୁବନେଶ୍ୱର କୃଷି ଭବନର ଗଲାକେଲ ହୋଇଥିବାର କୃଷି ଯନ୍ତ୍ରପାତି ନିର୍ମାତାଙ୍କର ସମାବେଶଟି ଶ୍ରୀ ସିଂ ଦେଓ ଅଧ୍ୟକ୍ଷତା କରିକରି କହିଛନ୍ ଯେ ବଲାଙ୍ଗୀର, ବରହମପୁର, କୋରାପୁଟ, ଜୟପୁର ଆର୍ କେନ୍ଦୁଝରନ ଏହି ମେଳା ଆୟୋଜନ କରାଯିବା। ସେନ୍ତା ଜିଲ୍ଲାସ୍ତରତି ଆଉ ଉପଖଣ୍ଡ ସ୍ତର ନଭିଲ୍ ଯନ୍ତ୍ରପାତି ମେଳା ହେବାରକେ ଯାଉଛେ। ଗଲାକେଲ ହୋଇଥିବାର ସମାବେଶଟି ରାଜ୍ୟ ଓ ରାଜ୍ୟ ବାହାରୁ କୃଷି ଯନ୍ତ୍ରପାତି ନିର୍ମାତାମାନେ ଯୋଗ ଦେଇଥିଲେ। ଭିନ୍ ଭିନ୍ ଜଟିଲ ରୋଗ ବାବଦେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସବୁ ତଥ୍ୟ ଦେବାର ଆଉ ସେନୁ ଆସୁଥିବାର ଚିକିତ୍ସା ମାର୍ଗଦର୍ଶିକା ଠିକ୍ ଭାବେ ପାଳନ କରବାର୍ଥି ଓଡ଼ିଶା ସାରା ଦେଶ 2 ନମ୍ବର ଠାନ୍ ହାସଲ କରିପାରିଛି। ଇଣ୍ଟିଗ୍ରେଟେଡ୍ ହେଲ୍ଥ ଇନ୍ଫର୍ମେସନ୍ ପ୍ଲାଟଫର୍ମ ଜରିଆ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ କାର୍ଯ୍ୟକାରୀ କରବାର୍ଥି ଓଡ଼ିଶାକେ ସଫଳତା ମିଳିଛି। ରାଜ୍ୟର 10ଟା ଜିଲ୍ଲା ଏଥି 97%-100% କୃତି ହାସଲ କରିଛନ୍। ଶ୍ରେଷ୍ଠ ଦେବଗଡ଼ ଜିଲ୍ଲା ଥିବାର ବେଳେ ଏତାର ପଛେ ଯାଜପୁର, ସମ୍ବଲପୁର ଆଉ ଅଲଗା ଜିଲ୍ଲାମାନେ ରହିଛି। ଚଳିତ ବଛର ଜୁଲାଇ 2 ତାରିଖରୁ ଅକ୍ଟୋବର 1 ତାରିଖ ଭିତରେ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଆଧାର କରିକରି ମନ୍ତ୍ରଣାଳୟ ତରଫରୁ ମୂଲ୍ୟାୟନ କରାଯାଇଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୌଦ୍ଧ ଆର୍ ସୋନପୁର ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ ଗୁଦାମାର ମିଲ୍କେ ଅଚାନକ ପରିଦର୍ଶନ କରିଛନ୍। ସେନ ହେଉଥିବାର ଭିନ୍ ଭିନ୍ ଅନିୟମିତତା ଅଭିଯୋଗର ମନ୍ତ୍ରୀ ଯାଞ୍ଚ କରିଥିଲେ। ମିଲ୍ ପରିଚାଳନାକେ ନେଇକରି ମନ୍ତ୍ରୀ ଶ୍ରୀ ପାତ୍ର ଅସନ୍ତୋଷ ହେବାର ସହିତ ନିମ୍ନମାନର ଚାଉଳ ଯୋଗାଉଥିବାର ମିଲର୍ମାନଙ୍କର ବିରୋଧନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବିକଶିତ ଭାରତ 2047 ଆର୍ ବିକଶିତ ଓଡ଼ିଶା 2036 ଲାଗି ଭୁବନେଶ୍ୱର ଲୋକସେବା ଭବନର ଆଜି ଗୋଟିଏ ବୈଠକ ହେବା। ଏହି ବୈଠକଟି ଏଥିଲାଗି ସଂସ୍କୃତି ଓ ଐତିହ୍ୟ ବାବଦେ ଗୋଟିଏ ସମ୍ମିଳନୀ କରାଯିବା। ଏଥି ଭିନ୍ ଭିନ୍ ବିକାଶମୂଳକ ଚିନ୍ତାଧାରା ଆଉ କାର୍ଯ୍ୟଖସଡ଼ା ତିଆରି ଉପରେ ଆଲୋଚନା ହେବା। ବୈଠକଟି ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଆର୍ ଲୋକକଳା କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିବିଶେଷମାନେ ଯୋଗ ଦେଇକରି ନିଜର ମତ ରଖବେ। ନୂଆପଡ଼ା ଜିଲ୍ଲା ଖୋଡ଼ିଆଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କର କାର୍ଯ୍ୟାଳୟ ପରିସରର ବ୍ଲକସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ ଆର୍ ଉପକରଣ ବାଣ୍ଟିବାର ସିଭିଲ୍ କଲାକେଲ ହୋଇଯାଇଛି। ଏଥି ଦିବ୍ୟାଙ୍ଗମାନଙ୍କୁ 3ଚକିଆ ଗାଡ଼ି, ହ୍ୱିଲ୍ ଚେୟାର, ଶୁଣିବା ଯନ୍ତ୍ର ଭିଲ୍ ବଣ୍ଟାଯାଇଥିଲା। আজ উত্তর বঙ্গোপসাগর আর ইতার আখরপাখর ইলাকান গোটে লঘুচাপ সৃষ্টি হবার সম্ভাবনা রয়েছে। হলে লঘুচাপ প্রভাব থেকে রাজ্যে খাস বর্ষা না হুয়ে লঘুচাপ ওড়শান দূরে থার প্রভাব ওড়শা উপরে কম রহবা বলে আকলন করা যাইছে। এই লঘুচাপ লাগি আবার তিন দিন ভিতরে রাজ্যের কেতে জায়গান টিকে রচে বর্ষা হয়েপরে বলে ভুবনেশ্বর আঞ্চলিক পাণিপাগ বিজ্ঞান কেন্দ্র তরফ সূচনা মিলিছে। এছিনির আঞ্চলিক খবর শেষ হল আরবেলর আঞ্চলিক খবর শুনিপারবে রাতে 7:02। জুহার।